ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ ବଢ଼ତି ଖରାର ମୁକାବିଲା ଲାଗି ପ୍ରଶାସନ ତରଫରୁ କରାଯାଇଥିବା ତୟାରୀର ସମୀକ୍ଷା କରିଛନ୍। ଖରାର ମୁକାବିଲା ଲାଗି ସରକାର ଜାରି କରିଥିବା ଏସ୍ଓପିକେ ନଜରଠି ରଖିକରି ପଦକ୍ଷେପ ନେବାରକେ ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିଭାଗର ଅଧିକାରୀ ଆଉ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍। ଖରା ସମିଆଥି ସାରା ରାଜ୍ୟ ସ୍କୁଲମାନଙ୍କେ ସକାଳପଢ଼ା କରବାର ସହିତ ସକାଳର 7-9 ବଜେ ତକ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲବାର ଲାଗି ପଦକ୍ଷେପ ନେବାରକେ ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ଖରାଥି ଯେନ୍ତା କାହାରି ଜୀବନ ନାଇଁ ଯିବା ସେ ଉପରେ ସମୀକ୍ଷା ବୈଠକଟି ଜୋର୍ ଦିଆଯାଇଛି। ଦିନର 11:00-5 ବଜେ ତକ ଆର୍ ରାତି 9:00-6 ବଜେ ତକ ଲାଇନ୍ ନାଇଁ କାଟବାରକେ ନିର୍ଦ୍ଦେଶ ଦିଆଯାଇଛି। ଦରକାରୀ ଜାଗାମାନଙ୍କେ ହପ୍ତେ ଭିତରେ ନଳକୂଆ ଖୋଲବାରକେ ଆର୍ ମରାମତି କରବାରକେ ବୈଠକଟି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏ ଅବସରରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଭିନ୍ ଭିନ୍ ବିଭାଗର ଅଧିକାରୀ ଯୋଗ ଦେବା ସହିତ ଆଭାସୀ ଜରିଆ ଜିଲ୍ଲାପାଳମାନେ ଭି ଉପସ୍ଥିତ ଥିଲେ। 2025-26 ବର୍ଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଲାଗି ଗଲାକାଲି ବିଧାନସଭାନ 481.82 କୋଟି ଟଙ୍କାର ଖର୍ଚ୍ଚ ଦାବିକେ ମଞ୍ଜୁରୀ ମିଳିଛି। ସେନ୍ତା ଉଚ୍ଚଶିକ୍ଷା ବିଭାଗର 3,655.82 କୋଟି ଟଙ୍କା ଖର୍ଚ୍ଚ ଦାବିକେ ବିଲ୍ ଗୃହନ ମଞ୍ଜୁରୀ ମିଳିଛି। ଇତାର ସହିତ ରାଜ୍ୟ ଖେଲ୍ ଆର୍ ଖେଲାଳିମାନଙ୍କର ବିକାଶ ସଙ୍ଗେ ଯୁବଶକ୍ତିକେ ସଶକ୍ତ କରବାର ଲାଗି ଇ ଆର୍ଥିକ ବଛର ଲାଗି କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫୁ ଆଗତ ହୋଇଥିବା 1,319.79 କୋଟି ଟଙ୍କାର ଖର୍ଚ୍ଚ ଦାବିକେ ବିଧାନସଭାନ ମଞ୍ଜୁରୀ ମିଳିଛି। ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭାଗମାନଙ୍କର ଖର୍ଚ୍ଚ ଦାବି ଉପସ୍ଥାପନ କଲା ଉତ୍ତରୁ ବିସ୍ତୃତ ଆଲୋଚନା ହୋଇକରି ସେସବୁକେ ମଞ୍ଜୁରୀ ମିଳିଥିଲା। ଭୁବନେଶ୍ୱର ଜନତା ମଇଦାନଠାରେ ଆଜିଠାରୁ 19 ନମ୍ବର ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଲା ମୂଲ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଲାକେ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ 31 ତକ ହେବାରକେ ଥିବା ଏହି ମେଲା ହସ୍ତଶିଳ୍ପ ଆର୍ ହସ୍ତତନ୍ତ ସଂସ୍କୃତିର ଗୋଟିଏ ବର୍କସ୍ ଛଲକ ହେବା ବୋଲି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍। ମେଲାଥି 650 ଷ୍ଟଲ୍ ଖୋଲ୍ବା, ଏହି ମେଲା ଉପରବେଲା 3 ବଜେନୁ ରାତି 10 ବଜେ ତକ ଖୋଲା ରହିବା ବୋଲି ମନ୍ତ୍ରୀ କହିଛନ୍। ମେଟ୍ରିକ୍ ପରୀକ୍ଷା ଖାତା ଦେଖା ଆଜିଠାରୁ ମୂଲ ହେବା। ରାଜ୍ୟର 51 କେନ୍ଦ୍ରନ 11,800 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖା କାମ ଲାଗି ନିୟୋଜିତ ହୋଇଛନ୍। ଖାତା ଦେଖାଥି ନିୟୋଜିତ ହୋଇଥିବା ଶିକ୍ଷକ ଆର୍ ଅଲଗା କର୍ମଚାରୀମାନେ ଗଲାକାଲିନୁ ମୂଲ୍ୟାୟନ କେନ୍ଦ୍ରମାନଙ୍କୁ ପହଞ୍ଚି ସାରିଛନ୍। ଆଜିନୁ ପାଖାପାଖି 12 ଦିନ ତକ ଖାତା ଦେଖା ସକାଳ 9 ବଜେନୁ ଆରବେଲୁର 5 ବଜେ ତକ ଚାଲ୍ବା। ମେଟ୍ରିକ୍ ସହିତ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଖାତା ଦେଖା ବିଲ୍ ଆଜିଠାରୁ ମୂଲ ହେବା। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟ ପ୍ରାଥମିକ ସ୍କୁଲମାନଙ୍କେ ଶିଶୁ ବାଟିକା ମୂଲ ହେବାରକେ ଯାଉଛି। ଏପ୍ରିଲ 2 ଦିନ ବିଦ୍ୟାଳୟମାନଙ୍କେ ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆଁ ଉତ୍ସବମାନ ଆୟୋଜନ କରାଯାଉଛି। ଶିଶୁ ବାଟିକାଥି ନାଁ ଲେଖାବାରକେ ଯାଉଥିବା ଛୁଆମାନଙ୍କର ପରିବାର ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟବାର କାମ ଇହାଦେ ଚାଲିଛି। 28 ତକ ସବୁ ଛୁଆଙ୍କର ପରିବାରକେ ଇ କାର୍ଡ ପହଞ୍ଚବାରକେ ଶିକ୍ଷା ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଗଲା ରବିବାର ଦିନ 7,59 ଜାଗାନ ଜଙ୍ଗଲ ନିଆଁ ଲିଭାଯାଇଥିବା ବେଲ୍କେ ଗଲାକାଲି ଭିଲ୍ ଭିନ୍ ଭିନ୍ ଜଙ୍ଗଲନ 1,781 ଜାଗାନ ଜୁଏ ଲାଗିଛେ ବୋଲି ଭାରତୀୟ ବନ ସର୍ବେକ୍ଷଣ ବିଭାଗ ଏଫ୍ଏସ୍ଆଇ କହିଛି। ହେଲେ ଜୁଏର ପ୍ରକୋପ ବେଶୀ ନାଇଁନ, ଇଥି ଏପ୍ତକ ଜଙ୍ଗଲୀ ଜୀବଜନ୍ତୁଙ୍କର କେନ୍ସି କ୍ଷୟକ୍ଷତି ନାହିଁ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ କହିଛନ୍। ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏଥି 21 ସବ୍ଇନ୍ସପେକ୍ଟର ପଦବୀଥି ସିଧାସଳଖ ନିଯୁକ୍ତି ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍। ଆଗନୁ ଏହି ପଦବୀ ଭିତରୁ 50% ବିଭାଗୀୟ ପଦୋନ୍ନତି ଆଧାରିତ ହେଉଥିବାର ବେଲ୍କେ ବାକି 50% ପଦ ଲାଗି ସିଧାସଳଖ ନିଯୁକ୍ତି ହେଉଥିଲା। ହେଲେ ଏହାଦେ 21 ଯାକ ପଦ ସିଧାସଳଖ ନିଯୁକ୍ତି ମାଧ୍ୟମଥି ପୂରଣ କରାହେବା ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଆଇଏସ୍ଏସ୍ନ 9 ମାସନୁ ଅଟକା ସମୟ ଅଟକି ରହିଥିବା ଭାରତୀୟ ବଂଶର ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ବୁଚ୍ ୱିଲର୍ଙ୍କ ସହିତ ଆଉ 2 ଜଣ ମହାକାଶଚାରୀ ପୃଥିକେ ସୁରକ୍ଷିତ ଭାବେ ଫେରିଛନ୍। ଭାରତୀୟ ସମୟ ଅନୁସାରେ ଆଜି ପହପହ 3:27 ଆମେରିକାର ଫ୍ଲୋରିଡାର ସମୁଦ୍ର ଖଣିନ ମହାକାଶଚାରୀମାନଙ୍କୁ ନେଇକରି କ୍ରୁ 9 ମିଶନର ଡ୍ରାଗନ୍ ମହାକାଶଯାନ ସୁରକ୍ଷିତ ଭାବେ ଉତରିଥିଲା। ମହାକାଶଚାରୀମାନେ ପହଞ୍ଚିଲା ଉତ୍ତରୁ ସାରା ପୃଥିବୀନ ଖୁସି ଲହରୀ ଖେଳିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନିତା ୱିଲିୟମ୍ସଙ୍କୁ ଶୁଭେଚ୍ଛା ଜଣାବାର ସହିତ ଭାରତ ଆସବାରକେ ନିମନ୍ତ୍ରଣ କରିଛନ୍। ଚୈତ ମାସର ଅନ୍ଧାର ପଖର ସପ୍ତମୀ ତିଥିନ ଆଜ ପୁରୀ ଶ୍ରୀମନ୍ଦିରନ ମହାପୁରୁମାନଙ୍କର ବନକ ଲାଗି ନୀତି ହେବା। ଦ୍ୱିତୀୟ ଭୋଗମଣ୍ଡ ଭୋଗନୀତି ସର୍ବାର ଉତ୍ରୁ ପାଖାପାଖି 5 ବଜେନୁ ରାତି 10 ବଜେ ତକ ଇ ନୀତି ଚାଲବା ଆଉ ଇଥିରଲାଗି 5 ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। ରାଜ୍ୟର 6ଟା ଜିଲ୍ଲାନ ଆଜ ଘଡ଼ଘଡ଼ି ଆର୍ ବର୍ଷା ହୋଇପାରେ ଆର୍ ବାକି ଇଲାକାନ ପାଗ ସୁଖା ରହେବା। ହେଲେ କାଲିଠାନୁ ରାଜ୍ୟ ପାଗ ଟିକେ ବଦଳିବା। ବଡ଼ଭାଗି ଜାଗାନ ଘଡ଼ଘଡ଼ି ଆର୍ ବର୍ଷା ଲାଗି ତାପମାତ୍ରା 3-5 ଡିଗ୍ରୀ ତକ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।